ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। କ୍ୟାଥଲିକ୍ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ପରଲୋକ ଲାଗି କେନ୍ଦ୍ର ସରକାର ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍। ଆଜ୍ ଆଉ ଆଇବାକାଲ ଦୁଇ ଦିନ ଶୋକ ଦିବସ ପାଳନ କରାଯିବା, ସେନ୍ତା ଅନ୍ତିମ ସତ୍କାର ଦିନ ଆଉ ଗୋଟେ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ସାରା ପୃଥିବୀର କ୍ୟାଥଲିକ୍ ଖ୍ରୀଷ୍ଟିଆନମାନଙ୍କର ସବୁନୁ ବଡ଼ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ଗଲାକାଲ 88 ବଛର ବୟସେ ଭେଟିକାନ୍ ସିଟି ନଥିବା ତାଙ୍କର ବାସଭବନ ପରଲୋକ ହୋଇଯାଇଛି। ଚାଷ ଅନୁକୂଳ ପରବ ଅକ୍ଷି ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇଜର 50 ଲକ୍ଷରୁ ଅଧିକା ଚାଷୀମାନଙ୍କୁ ଖରିଫ ଋତୁ ଲାଗି ସିଏମ୍ କିଷାନ ସାହାଜ ଟଙ୍କା ବାଣ୍ଟବେ। ଡିବିଟି ଜରିଏ ସିଧାସଳଖ ଚାଷୀମାନଙ୍କର ଆକାଉଣ୍ଟକୁ ଏହି ସାହାଜ ଟଙ୍କା ପଠାଯିବା ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର 10 ନମ୍ବର ଜନ ଅଭିଯୋଗ ଶୁଣାଣି ଗଲାକାଲି ସମ୍ବଲପୁରଠାରେ କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଏହି ଜନଶୁଣାଣି ଶିବିର ଟିକେ ଖାସ୍ ଥିଲା। ଏଥର ଲୋକେ ସରକାରଙ୍କ ପାଖେ ଯିବାର ବଦଲେ ସରକାର ଲୋକଙ୍କ ପାଖକେ ଆସିକରି ସମସ୍ୟା ବୁଝିଛନ୍ ଆର୍ ତାର ସମାଧାନ ବି କରିଛନ୍। ଆଇବା ଦିନମାନଙ୍କେ ସରକାର ରାଇଜର ଅଲଗା ଜାଗାମାନଙ୍କେ ଭି ଲୋକଙ୍କ ପାଖକେ ଯାଇକରି ସେମାନଙ୍କର ସମସ୍ୟା ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ହୋଇଥିବା ଶିବିରଟି ପଞ୍ଜିକୃତ 1000 ଜଣ ଆଉ 1450 ଲୋକଙ୍କର ଅଭିଯୋଗର ଶୁଣାଣି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ 12 ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଆଉ ଭିନ୍ ଭିନ୍ ପଦାଧିକାରୀମାନେ ଯୋଗ ଦେଇକରି ପଶ୍ଚିମ ଓଡ଼ିଶାର 10ଟା ଜିଲ୍ଲା ଲୋକଙ୍କର ଅଭିଯୋଗ ଶୁଣିଥିଲେ। ଓଡ଼ିଶା ଜଲ ବିଦ୍ୟୁତ୍ ନିଗମ ଓଏଚ୍ପିସିର 30 ନମ୍ବର ପ୍ରତିଷ୍ଠା ଦିବସ ଗଲାକାଲି ଭୁବନେଶ୍ୱର ଆଇଆଇଏମ୍ଟି ପ୍ରେକ୍ଷାଳୟନ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି 1 ନମ୍ବର ହାଉସ୍କିପିଂ ୟୁନିଟ୍ ଭାବେ ରେଙ୍ଗାଲି ଜଳବିଦ୍ୟୁତ୍ ପ୍ରକଳ୍ପ ଆଉ 2 ନମ୍ବର ଭଲ କାମ କରିଥିବା ୟୁନିଟ୍ ଭାବେ କଳାହାଣ୍ଡି ଜିଲ୍ଲାର ମୁଖୀଗୁଡ଼ା ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ପୁରସ୍କୃତ ହୋଇଛି। ରାଜ୍ୟ ଆଉ 20 ପୁଲିସ୍ ଜିଲ୍ଲାର ନୂଆ ସାଇବର ଅପରାଧ ଆର୍ ଅର୍ଥନୈତିକ ଅପରାଧ ଥାନା ଖୋଲ୍ବା। ଅର୍ଥ ବିଭାଗର ମଞ୍ଜୁରୀ ପାଇଲା ଉତ୍ରୁ ଇ ନୂଆ ଥାନା ଖୋଲ୍ବା ବୋଲି ଗୃହ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଗନୁ ରାଜ୍ୟର 14ଟା ଜିଲ୍ଲାର ସାଇବର ଆର୍ ଅର୍ଥନୈତିକ ଥାନା ଥିବାର ବେଲ୍କେ ଆଉ 20 ନୂଆ ଥାନା ରାଜ୍ୟ ସାଇବର ଆର୍ ଅର୍ଥନୈତିକ ଅପରାଧ ରୁକ୍ବାର ଦିଗେ ପୁଲିସ୍କେ ବହୁତ ବଲ୍ ଦେବା ବୋଲି କୁହାଯାଉଛି। 20 ନୂଆ ଜିଲ୍ଲା ଭିତରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ନୂଆପଡ଼ା, ସୁବର୍ଣ୍ଣପୁର ଆଉ ଦେବଗଡ଼ ଜିଲ୍ଲା ରହିଛି। ବର୍ଷାଦିନ ଆଗନୁ ଜଳସମ୍ପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତି ବୈଠକ ହୋଇଯାଇଛି। ନିଜ ନିଜର ଇଲାକାନ ଥିବା ନଏଦ ବନ୍ଧାମାନଙ୍କ ସ୍ଥିତି ବାବଦେ ଟିକ୍ନିକି ରିପୋର୍ଟ 30 ତାରିଖ ତକ ଦେବାରକେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପାଢ଼ୀ ସବୁ ଜିଲ୍ଲାପାଳ ଆଉ ମୁଖ୍ୟଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମୌସୁମୀ ଆଇବାର ଆଗନୁ ବନ୍ୟା ପ୍ରଭାବିତ ଇଲାକାମାନଙ୍କେ ବନ୍ୟା ମୁକାବିଲା ଲାଗି କାଣା ସବୁ ଜିନିଷ ଦରକାର ସେ ବାବଦେ ସୂଚନା ଦେବାରକେ ଡକ୍ଟର ପାଢ଼ୀ ଚିଠିଥି ଉଲ୍ଲେଖ କରିଛନ୍। ଆଜ୍ ହେଉଛେ ପୃଥିବୀ ଦିବସ। ପୃଥିବୀନ ରହୁଥିବା ସବୁ ପ୍ରାଣୀ ଆର୍ ଉଦ୍ଭିଦମାନଙ୍କୁ ବଞ୍ଚାବାର ଆର୍ ପରିବେଶ ଲାଗି ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରବାରଟା ଆଜିର ଦିବସର ମୂଳ ଲକ୍ଷ୍ୟ। ପ୍ରଦୂଷଣ ସ୍ତରକେ ରୁକ୍ବାର ଲାଗି ଲୋକଙ୍କର ଭିତରେ ସଚେତନତା ବନାବାରକେ ଭିଲ୍ ଏ ଦିବସର ଲକ୍ଷ୍ୟ ଧାରିଜ କରାଯାଇଛି। 1970 ଏ ଦିବସ ପାଳନ କରାଯାଉଛି। ଏହାଦେ 175 ଦେଶ ପୃଥିବୀ ଦିବସ ପାଳନ କରାଯାଉଛି। ଏ ବଛର ପୃଥିବୀ ଦିବସର ବାର୍ତ୍ତା ରହିଛି ଆମ କ୍ଷମତା ଆମ ଗ୍ରହ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ପହିଲା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିବାରକେ ଗୋଆ ଏଫ୍ସି ଆଉ ପଞ୍ଜାବ ଏଫ୍ସି ଦଳ ଯୋଗ୍ୟତା ହାସଲ କରିଛନ୍। ଟୁର୍ଣ୍ଣାମେଣ୍ଟଟି ଗଲାକାଲି ଖେଳା ହୋଇଥିବା ପହିଲା ପ୍ରି କ୍ୱାର୍ଟର ମ୍ୟାଚ୍ଟି ଗୋଆ ଏଫ୍ସି ଦଳ 3-0 ଗୋଲ୍ ଦେଇକରି ଗୋକୁଲମ୍ କେରଳ ଏଫ୍ସି ଦଳକେ ହରାଇଛେ। 2 ନମ୍ବର ମ୍ୟାଚ୍ଟି ପଞ୍ଜାବ ଏଫ୍ସି ଦଳ ଓଡ଼ିଶା ଏଫ୍ସି ଦଳକେ 3-0 ଗୋଲ୍ଟି ହରାଇଛେ। ଟୁର୍ଣ୍ଣାମେଣ୍ଟଟି ଆଜ୍ ବିଶ୍ରାମ ଦିନ ହୋଇଥିବାର ବେଳେ ଆଇବାକାଲି ପହିଲା ମ୍ୟାଚ୍ ବାଙ୍ଗାଲୁରୁ ଏଫ୍ସି ଆଉ ଇଣ୍ଟରକାଶି ଏଫ୍ସି ଭିତରେ ଖେଳାଯିବ। 2 ନମ୍ବର ମ୍ୟାଚ୍ ମୁମ୍ବାଇ ସିଟି ଏଫ୍ସି ଆଉ ଚେନ୍ନାଇ ଏଫ୍ସି ଭିତରେ ଖେଳାଯିବ। ଧୁକାଗଡ୍ଡି ଆଉ ବର୍ଷାଥି ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ ଜାଗାନ ବହୁତଟେ କ୍ଷୟକ୍ଷତି ହୋଇଛି। କେତେଟା ଜାଗାନ ଘର ଆଉ ଗଛ ଭାଙ୍ଗି ଯାଇଥିବାର ବେଲ୍କେ ଚାଷବାସ ନୁକସାନ ହୋଇଛି। ଏ ବାବଦେ ଲୋକଙ୍କର ଅଭିଯୋଗ ପାଇକରି ଉପଜିଲ୍ଲାପାଳ ସୁନୀଲ ମେହେର ଗଲାକାଲ ତହସିଲଦାରମାନଙ୍କୁ କ୍ଷୟକ୍ଷତିର ଆକଳନ କରବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।